ଏହା ଗୋଟିଏ ସୂର୍ଯ୍ୟମୟ ଦିନ।
It is a sunny day।
କୁଟୁମ୍ବ କାନ୍ତିକୁ ଯାଉଛି।
The family goes to the beach।
ସେମାନେ ସୁଖୀ।
They are happy।
ସୂର୍ଯ୍ୟ ଗରମ।
The sun is hot।
ସେମାନେ ସାନ୍ଦକାସ୍ତଲ ଗୁଡ଼ିକୁ ନିର୍ମାଣ କରନ୍ତି।
They build sand castles।
ସମୁଦ୍ରରେ ମସମ ନରମ।
The sand is soft।
ସେମାନେ ସାଗରରେ ନିଭାଇ ଥାଏ।
They swim in the sea।
ଜଳ ଥଣ୍ଡା ଅନୁଭବ ହେଉଛି।
The water is cool।
ତେମେ ଗୋଟିଏ ବୋଲ ସହିତ ବାଜିରେ।
They play with a ball।
ଶିଶୁମାନେ ହସନ୍ତି ଏବଂ ଦଡ଼ିବେ।
The kids laugh and run।
ତାଙ୍କର ସ୍ନାକ୍ସ ଅଛି।
They have a picnic।
ଖାଦ୍ୟ ସୁସ୍ୱାଦୁ।
The food is delicious।
ତେମେ ସୂର୍ଯ୍ୟାସ୍ତକୁ ଦେଖୁଛନ୍ତି।
They watch the sunset।
ଦିନ ଶେଷ ହୁଏ।
The day ends।
ସେମାନେ ଥକିଥିବାରେ ଆନନ୍ଦିତ।
They feel tired but happy।
ସେମାନେ ଦିନକୁ ନେଇ କଥା କରନ୍ତି।
They talk about the day।
ଏହା ଗରିବ ଦିନ ଥିଲା।
It was a great day।
ମୋ ସର୍ବଶ୍ରେଷ୍ଠ ବନ୍ଧୁ ସାମ ନାମରେ ଜଣାଯାଉଛି।
My best friend is named Sam।
ସେ ବାସ୍କେଟବଲ୍ ଖେଳିବାକୁ ଭଲ ପାଇଛି।
He loves to play basketball।
ମୁଁ ଉପକୂଳ ଗାଁକୁ ଯାଉଛୁ।
We go to the park every Saturday।
ପାର୍କରେ ଆମେ ସହ ଖେଳୁଛୁ।
At the park we play together।
ଆମେ ବହୁତ ମଜା କରିଛୁ।
We have a lot of fun।
ସେ ଭିଡିଓ ଗେମ୍କୁ ମଧ୍ୟ ଭଲ ପାଏ।
He enjoys video games too।
ଆମେ ପ୍ରାୟ ଗଡ଼ି ଘରେ ଖେଳୁଛୁ।
We often play together at home।
ଆମେ କେବଳ କେବେ ବୃହତ ଦେଖୁଛୁ।
We sometimes watch movies।
ମୋର ପ୍ରିୟ ଚଳଚ୍ଚିତ୍ର ସ୍ପାଇଡରମ୍ୟାନ।
My favorite movie is Spider-Man।
ସାମ ଭାବେ ଏହା ଦୁର୍ଦ୍ଧର୍ଷ।
Sam thinks it is great।
ଆମେ ମଧ୍ୟ କ୍ୟାମ୍ପିଂ କରିବାକୁ ଭଲ ପାଉଛୁ।
We also love to go camping।
କ୍ୟାମ୍ପିଂ ହେଉଛି ବାହାରେ ଥାଇବାର ଏକ ମଜା ପ୍ରକାର।
Camping is a fun way to be outside।
ମୁଁ ଗୋଟେ ଶ୍ରେଷ୍ଠ ସାଙ୍ଗ ରହିବାକୁ ଖୁସି।
I am happy to have a best friend।
ଆନ୍ନା ସହରରେ ଏକ ନୂତନ ଆପାର୍ଟମେଣ୍ଟ ଖୋଜିବାକୁ ଚାହୁଁଥିଲା।
Anna wanted to find a new apartment in the city।
ସେ ବିଭିନ୍ନ ବିକଳ୍ପଗୁଡ଼ିକ ପାଇଁ ଅନଲାଇନ୍ ଦେଖିଲା।
She looked online for different options।
କିଛି ବହୁତ ମହଙ୍ଗା ଥିଲେ ଏବଂ ଅନ୍ୟାନ୍ୟ ଛୋଟ ଥିଲେ।
Some were too expensive and others were small।
ଅନ୍ନା କିଛି ସ୍ଥାନଗୁଡ଼ିକୁ ଦେଖିବାକୁ ଯାଇବାକୁ ନିଷ୍ପତ୍ତି ନେଲେ।
Anna decided to visit a few places to see them।
ପ୍ରଥମ ଆପାର୍ଟମେଣ୍ଟ ଭଲ ଥିଲା କିନ୍ତୁ କାର୍ଯ୍ୟରୁ ଖୁବ ଦୂର ଥିଲା।
The first apartment was nice but too far from work।
ଦ୍ୱିତୀୟ ସ୍ଥାନରେ ଏକ ଭଲ ଦାମ ଓ ସ୍ଥାନ ଥିଲା।
The second place had a better price and location।
ଆନ୍ନା ଖୁସି ଅନୁଭବ କରିଥିଲେ କିନ୍ତୁ ଏବେ ତାଙ୍କର ନିଷ୍ପତ୍ତି ସମ୍ବନ୍ଧୀୟ ଅନିଶ୍ଚିତ ଥିଲେ।
Anna felt happy but still uncertain about her decision।
ଦିନଗୁଡ଼ିକ ଗଡ଼ୁଥିଲେ ଏବଂ ସେ ଠୁକୁଣା ସ୍ଥାନରେ ତାଲାସ କରୁଥିଲେ।
Days passed and she kept searching for the right place।
ଶେଷରେ ସେ ଗୋଟିଏ ଖୋଜିବାକୁ ଲାଗିଲା ଯାହା ସେ ପ୍ରେମ କରିଥିଲା।
Finally, she found one that she loved।
ସେ ତାଙ୍କର ଆବଶ୍ୟକତା ମୁକାବିଲା ଓ ବଜେଟ ନିମନ୍ତେ ସମ୍ପୂର୍ଣ୍ଣ ଥିଲା।
It was perfect for her needs and budget।
ଅନ୍ନା ଲିଜ୍ ସାଇନ୍ କରିଥିଲେ ଏବଂ ରହତ ଅନୁଭବ କରିଲେ।
Anna signed the lease and felt relieved।
ବର୍ତ୍ତମାନ ସେ ସେହି ରିଲାକ୍ସ ଓ ସେ ନୂତନ ଘର ବେଳେବେଳେ ଦାନକରଣ ଶକ୍ତିରେ।
Now she could finally relax and enjoy her new home।
ବିଶ୍ୱୀକରଣ ଦେଖାଲା କିପରି ବ୍ୟବସାୟ ଚାଲେ।
Globalization has changed the way businesses operate worldwide।
ବହୁତ ଦେଶରେ ସ୍ଥାନୀୟ ବଜାରଗୁଡ଼ିକ ପ୍ରଭାବିତ ହେଉଛନ୍ତି।
In many countries, local markets are influenced significantly।
ଉଦାହରଣ ସ୍ୱରୂପ ଭାରତରେ ବହୁତ ସୂକ୍ଷ୍ମ ବ୍ୟବସାୟ ପ୍ରତିଯୋଗିତାରେ ସଂଘର୍ଷ କରୁଛି।
For example, in India, many small businesses struggle to compete।
ବଡ଼ କମ୍ପାନୀଗୁଡ଼ିକ ଧାରଣ କରେ ପ୍ରାୟତଃ ବଜାରରେ।
Larger corporations often dominate the market।
ଏହି ପ୍ରାଧିକାର ଅନ୍ତର୍ଗତ ସ୍ଥାନୀୟ ବୁଟିକଗୁଡ଼ିକର ବନ୍ଦ କରିପାରିବ।
This dominance can lead to the closure of local shops।
ବିପରୀତ ସମ୍ବିଧାନ ସୁଯୋଗ ଦେଇପାରେ।
In contrast, globalization can also provide opportunities।
ଉଦାହରଣ ସ୍ୱରୂପ ସ୍ଥାନୀୟ କାରିଗର ତାଙ୍କର ଉତ୍ପାଦନ ଅନଲାଇନରେ ବିକ୍ରି କରିପାରନ୍ତି।
For instance, local artisans can sell their products online.
ଏହା ସ୍ଥାନ ତାଙ୍କୁ ଏକ ବିଶ୍ୱମାନବ ଶ୍ରୋତାର ଲକ୍ଷ୍ୟ ପହଞ୍ଚିବାକୁ ସମର୍ଥନ କରେ।
This access allows them to reach a global audience.
ତଥାପି ବହୁତ ଛୋଟ କମ୍ପାନୀମାନଙ୍କ ପାଇଁ ଚ୍ୟାଲେଞ୍ଜ ବାକି ଅଛି।
Nevertheless, challenges remain for many small companies.
ତାଙ୍କର କ୍ଷମତା କ୍ଷୀଣ ସମୟରେ ଆବେ ସମ୍ବାଦ ପାଇଁ ଉପକୃତ।
They often lack the resources to compete effectively.
ନିଷ୍କର୍ଷରେ ବିଶୀକୃତି ସ୍ଥାନୀୟ ବଜାର ଉପରେ ବିଭିନ୍ନ ପଦ୍ଧତିରେ ପ୍ରଭାବ ତୀବ୍ର କରେ।
In conclusion, globalization impacts local markets in various ways.
ସାଧାରଣ ଲୋକଗତି ସମାଜର ମୂଲ୍ୟ ଏବଂ ଆଶାକୁ ପ୍ରତିବିମ୍ବିତ କରୁଛନ୍ତି।
Public figures serve as mirrors reflecting societal values and aspirations.
ତାଙ୍କର ମତାମତ ଲୋକସାଧାରଣ ଆଲୋଚନାକୁ ଆକୃତି ଦେଉଛି ଏବଂ ସାମାଜିକ ନିୟମରେ ଖୁବ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ନେଇଯାଇପାରେ।
Their opinions shape public discourse and can lead to significant changes in societal norms.
ସମ୍ପ୍ରତିକ ବର୍ଷଗୁଡ଼ିକରେ ଆମେ ସାଧାରଣ ଚର୍ଚ୍ଚାରେ ଲିବ୍ଧା ହୋଇଥିବା ଲୋକଙ୍କୁ ଭସ ଦେଖିଛୁ। ସେମାନେ ତାଙ୍କର ନ୍ୟାୟକମ୍ପାରେ ପ୍ରଶ୍ନରେ ପଡ଼ିବା ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି।
In recent years, we have witnessed public figures embroiled in controversies that have challenged their credibility.
ଏହି ଘଟଣାଗୁଡ଼ିକ ବ୍ୟକ୍ତିଗତ ମତାମତ ଓ ପରାସ୍ତ ଦୃଷ୍ଟିର ମଧ୍ୟରେ ଥିବା ମୂଲ୍ୟ ଅନ୍ୱେଷଣ କରେ।
These incidents reveal the fragile balance that exists between personal opinion and public perception.
ତେଣୁ ସାଧାରଣ ଲୋକମାନେ ତାଙ୍କର ଦର୍ଶକଙ୍କର ବିଶ୍ୱାସ ଓ ବ୍ୟବହାର ଉପରେ ପ୍ରଭାବ ରଖନ୍ତି।
Hence, public figures wield a considerable influence over their audiences' beliefs and attitudes.
ତାଙ୍କର ବିବୃତ୍ତି ଶକ୍ତିଶାଳୀ ପ୍ରତିକ୍ରିୟାକୁ ଉଦ୍ଭାବିତ କରିପାରେ। ବହୁତ ସମୟରେ ସାମାଜିକ ମିଡିଆ ମଞ୍ଚରେ ଜୋର ଲଗାଯିବା ପ୍ରବାଧକ ତାଲାତଳି ବିତର୍କ ଉଭୟ କରେ।
Their statements can evoke strong reactions, often igniting passionate debates across social media platforms.
ଏହି ପରିଦୃଶ୍ୟରେ କିଛି ପାବଳ ପ୍ରତିନିଧି ସେମାନଙ୍କର ମତଦୃଷ୍ଟି ଚାଲିଥିବା ସାଧାରଣ ମନୋଭାବ ବି ପ୍ରତିଶୋଧକୁ ମୁଣ୍ଡ କରିଥାନ୍ତି।
Consequently, some public figures experience backlash when their views contradict prevailing public sentiment.
ସାମାଜିକ ମିଡିଆର ପ୍ରଭାବ ଏହି ଗତିଶୀଳତାକୁ ଖରାପ କରିଛି ବ୍ୟକ୍ତିଗତ ସ୍ରବୁଡ଼ିକୁ ଉତ୍ସାହ ଦେଇ।
The influence of social media exacerbates this dynamic by amplifying individual voices.
ବିରୋଧର ସାମ୍ନାରେ ସାର୍ବଜନୀନ ବ୍ୟକ୍ତିମାନେ ତାଙ୍କର ଭୂମିକାଗୁଡ଼ିକୁ ପରିଶ୍ରମ ଓ ଅସଲିଆ ପରେ ନିର୍ଦ୍ଦେଶ କରିବାକୁ ଆବଶ୍ୟକ।
In the face of dissent, it's crucial for public figures to navigate their roles with care and authenticity.
ସେସରେ ତାଙ୍କର ପ୍ରଭାବ ସୀମାକୁ ମାରିପାରେ ଏବଂ ସାମାଜିକ ପରିବର୍ତ୍ତନ ନିମିତ୍ତରେ ସଂକଳିତ କାର୍ଯ୍ୟକୁ ଆକିଲେ।
Ultimately, their impact can transcend boundaries and ignite collective action for social change.
କ୍ରୀଡ଼ାର ଦ୍ରୁତ ଅବିକାଶ ଦୃଶ୍ୟ ମଧ୍ୟରେ ଫୁଟବଲ କ୍ଲବ ନିଜକୁ ଏକ ମୁଖ୍ୟ ଚନ୍ଦ୍ରରେ ପାଉଛି।
In the rapidly evolving landscape of sports, football clubs find themselves at a pivotal junction.
ଗ୍ଲୋବାଲାଇଜେସନ୍ ହେଉଛି ଚ୍ୟାଲେଞ୍ଜ କରିଛି। ଜନପ୍ରିୟ ଚାଷୀମାନେ ନବୀନ ଆର୍ଥିକ ଢଙ୍ଗ ବାଛିବାକୁ ବାଧ୍ୟ କରୁଛନ୍ତି।
Globalization has intensified the competition, compelling clubs to adopt innovative financial strategies.
ଆନ୍ତର୍ଜାତୀୟ ବିନିଯୋଗକାରୀଙ୍କରୁ ଧନର ସ୍ନାତକ ବହୁତ କ୍ଲବର ଅପରେସନାଲ ଢାଞ୍ଚାର ବଦଳ ଆସିଛି।
The influx of wealth from international investors has transformed the operational framework of many clubs.
ଏହି ପ୍ରତ୍ୟୟ ବାସ୍ତବରୁ ମାନ୍ୟତା ମାତ୍ର ସୁପର୍ଧାତ୍ମକ ପରିଦୃଷ୍ଟିକୁ ବଦଳାଉଛି, କିନ୍ତୁ ଏହିପରି ଭକ୍ତମାନଙ୍କର ଯୋଗକୋଷକୁ ବାକ୍ୟବାନ କରୁଛି।
This phenomenon not only alters the competitive landscape but also reshapes fan engagement.
କ୍ଲବଗୁଡ଼ିକ ତାଙ୍କର ବିଶ୍ ଉପଲବ୍ଧିକୁ ସର୍ବାଧିକ କରିବାକୁ ଚେଷ୍ଟା କରୁଛନ୍ତି। ସ୍ଥାନୀୟ ପରମ୍ପରା କେବେ କେବେ କଷ୍ଟ ପାଇପାରେ।
With clubs seeking to maximize their global reach, local traditions may sometimes suffer.
ତଥାପି କ୍ଲବଗୁଡ଼ିକ ବାଣିଜ୍ୟିକ ରୁଚି ଓ ତାଙ୍କର ସମର୍ପିତ ସମର୍ଥକମାନଙ୍କ ମଧ୍ୟରେ ସମତୋଳ ରଖିବାକୁ ଚେଷ୍ଟା କରୁଛନ୍ତି।
Nevertheless, clubs strive to maintain a balance between commercial interests and their dedicated supporters.
ଯେତେବେଳେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଖୋଲିଥିବ, କ୍ଲବମାନେ ଦେଶୀୟ ଭାବେ ଫାନଙ୍କୁ ଲଗାଇବାର ଅବଳିତ ସୁଯୋଗକୁ ପ୍ରାପ୍ତ କରନ୍ତି।
As digital platforms flourish, clubs are presented with unprecedented opportunities to engage fans globally.
ସାମାଜିକ ମିଡିଆ ଏହି ସମୀକରଣରେ ଦୁଇଧାରୀ ତୈବ ଭାବରେ କାର୍ଯ୍ୟ କରେ।
Social media serves as a double-edged sword in this equation.
ଯେତେବେଳେ ଏହା ସଂକ୍ଷେପ କରେ, ଏହା ଫ୍ୟାନ୍ ବେସ୍ର ମଧ୍ୟରେ ଅସହମତି ଓ ପୋଲାରିଜେସନକୁ ବି ଦୃଢ଼ କରିପାରିବ।
While it fosters connections, it can also amplify dissent and polarization among fan bases.
ତେଣୁ ଏହି ଜଟିଳ ଦ୍ୱନ୍ଦ୍ୱକୁ ନିଭୃତ ନିୟମନ ବାତାବରଣ ସାଥିର କୁଅଛି ଏବଂ ସାଂସ୍କୃତିକ ନନ୍ଦକୁ ଗଭୀର ବୁଧାକୁ ଆବଶ୍ୟକ।
Thus, navigating this intricate duality requires astute management and a profound understanding of cultural nuances.
କେବଳ ସମୟ କହିବ ଯେ ପ୍ରଭାବୀ ଭାବେ କ୍ଲବଗୁଡ଼ିକ କିପରି ଏହି ପରିବର୍ତ୍ତନଗୁଡ଼ିକୁ ଅନୁକୂଳ କରିପାରିବ।
Only time will tell how effectively clubs can adapt to these transformations.